ଝିଅ ଜାଣିଥାଲ ବାପ ଘର ଠାରୁ ଶ୍ୱଶୁର ଘର ହଜାରେ ଗୁଣ ବଡ଼। ଝିଅ ଜାଣିଥାଲ ବାପା ବୋଉ ଠାରୁ ଶାଶୁ ଶ୍ୱଶୁର ହଜାରେ ଗୁଣ ବଡ଼। ତାଙ୍କ ମନ କଥା ବୁଝୁଥିବୁ ତାଙ୍କ ଆତ୍ମା ଜାଣି ସେବୁଥିବୁ। ଘୁଞ୍ଚି ଯିବ ଆସୁ ଯେତେ ବାକି ଝଡ଼। ଝିଅ ଜାଣିଥାଲ ବାପ ଘର ଠାରୁ ଶ୍ୱଶୁର ଘର ହଜାରେ ଗୁଣ ବଡ଼। ଝିଅ ଜାଣିଥାଲ ବାପା ବୋଉ ଠାରୁ ଶାଶୁ ଶ୍ୱଶୁର ହଜାରେ ଗୁଣ ବଡ଼। ବାପ ଘରେ ଝିଅ ବାଇଆ ବସା ଝଡ଼ବ ତାସକୁ ମଣୁକୁ ଖେସା। ଶାଶୁ ଘରେ ବୋହୁ ପଙ୍ଗୁରି ସାରି ବୋଲମାନି କଥା କହୁ ଯେପରି। ଝୁଣ୍ଟି ପଡ଼ିଗଲେ ଏଠି ଝିଅ ସବୁ ସୂତାରୁ କାଢ଼ିବେ ଖିଅ। ଭଗାରି ବଚନ ସେ ତ ଚାବୁକୁ ମାଡ଼। ଝିଅ ଜାଣିଥାଲ ବାପ ଘର ଠାରୁ ଶ୍ୱଶୁର ଘର ହଜାରେ ଗୁଣ ବଡ଼। ଝିଅ ଜାଣିଥାଲ ବାପା ବୋଉ ଠାରୁ ଶାଶୁ ଶ୍ୱଶୁର ହଜାରେ ଗୁଣ ବଡ଼। ବିଧାନ ବଡ଼ ନିଷ୍ଠୁର ସାରିଦେଲା ତୋର ଗେଲ ବସର। ଦୂର ରହି ଯକୁ ଯିବୁଲ ଚାଲି କବି ନାମ ଘର ହବଲ ଖାଲି। ଥିଲୁ ମୋ ଘରର ରାଜ ଜେମା ହେବୁ ଆଉ କା ଲକ୍ଷ୍ମୀ ପ୍ରତିମା। ଶାଶୁ ଘର ଗଣାରେ ମାଳତି କଢ଼। ଝିଅ ଜାଣିଥାଲ ବାପ ଘର ଠାରୁ ଶ୍ୱଶୁର ଘର ହଜାରେ ଗୁଣ ବଡ଼। ଝିଅ ଜାଣିଥାଲ ବାପା ବୋଉ ଠାରୁ ଶାଶୁ ଶ୍ୱଶୁର ହଜାରେ ଗୁଣ ବଡ଼। ଖାଇ ଜାଣି ନାହୁଁ ହାତରେ ଭାତ କିପରି ଚାଲିବୁ ଅମଡ଼ା ବାଟ। ସେ କଥା ଭାବିଲେ ଲାଗଇ ଡର ବାପା ହେଇ ହେଲି ବୈରି ତୋର। ଭିକ ଭିକ ଏଇ ବାପା ପଣ ଖୁସି ହୁଏ ଦେଇ କନ୍ୟାଦାନ। ଶାଶୁ ଘର ଜାଣେ କଲ୍ୟାଣ ମୋର। ଝିଅ ଜାଣିଥାଲ ବାପ ଘର ଠାରୁ ଶ୍ୱଶୁର ଘର ହଜାରେ ଗୁଣ ବଡ଼। ଝିଅ ଜାଣିଥାଲ ବାପା ବୋଉ ଠାରୁ ଶାଶୁ ଶ୍ୱଶୁର ହଜାରେ ଗୁଣ ବଡ଼।